ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କେଶ ଓ ଅନ୍ୟ ରୋଗ ପ୍ରଥମରେ ଆମେ ଦେଖିବା ପ୍ରିୟ ଶ୍ରୋତା, ଆଜି କେଶ ଉଠିବାକୁ କ'ଣ କରାଯିବ? ମୁଣ୍ଡରେ ଚନ୍ଦା ସ୍ଥାନରେ ଲେମ୍ବୁ ରସ ବରକୋଳି ପତ୍ର ସମ ଭାଗରେ ବାଟି ଚନ୍ଦା ସ୍ଥାନରେ ଲଗାଇବ। ଚୁଲ ଉପଡ଼ିବା ସ୍ଥାନରେ ମନ୍ଦାର ଫୁଲକୁ ବାଟି ଲଗାଇବ। ଖାଣ୍ଟି ନଡ଼ିଆ ତେଲରେ ମନ୍ଦାର ଫୁଲ କଢ଼ି ବିଛୁଆତି ଚେରକୁ ସିଦ୍ଧ କରି ସେହି ତେଲକୁ ମଥାରେ ମାଲିସ କରିବ। ମୁଣ୍ଡରେ ଗୋଲମରିଚକୁ ଗୁଣ୍ଡ କରି ଲଗାଇବ। ଛାର ପୋକ ରକ୍ତକୁ ଚନ୍ଦା ସ୍ଥାନରେ ଲଗାଇବ। କାଗେଜି ଲେମ୍ବୁ ମଞ୍ଜିକୁ ବାଟି ଚନ୍ଦା ସ୍ଥାନରେ ଲଗାଇବ। ଦେଶୀ ପିଆଜକୁ ଚନ୍ଦା ସ୍ଥାନରେ କିଛି ଦିନ ଘଷିଲେ ଚନ୍ଦା ସ୍ଥାନରେ ଚୁଟି ଉଠିଥାଏ। ଯଦି ଏହିପରି କରିବ ତାହେଲେ କେଶ ଉଠିବାକୁ ସାହାଯ୍ୟ କରିଥାଏ। କେଶ ଉପୁଡ଼ିଲେ କ'ଣ କରାଯିବ? କଦୁରା ପତ୍ର ରସ ମଥାରେ ଲଗାଇବ। ବିଛୁଆତି ଫଳକୁ ବାଟି ମଥାରେ ଲଗାଇବ। କୁଆ ମଇତା ପତ୍ର ରସକୁ କିଛି ଦିନ ମଥାରେ ଲଗାଇବ। ଲବଙ୍ଗ ଓ ଜାଇଫଲ ସମଭାଗରେ ବାଟି ମୁଣ୍ଡରେ ଲଗାଇବ ଏବଂ ଏକ ଘଣ୍ଟା ପରେ ମୁଣ୍ଡକୁ ଧୋଇଦେବ। ଖାଣ୍ଟି ନଡ଼ିଆ ତେଲ ସମଭାଗରେ ଚୁଣ ପାଣି ମିଶାଇ ଶିଶିରେ ରଖି ଲଗାଇବ। ଯଦି ଏହିପରି କରିବ ତାହେଲେ କେଶ ଉପୁଡ଼ିଲେ ଏହାକୁ ସାହାଯ୍ୟ କରିବ। କେଶ ପାଚୁଥିଲେ କ'ଣ କରାଯିବ? କଲା ଦୁଦୁରା ରସରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାଇବ। ହିଡ଼ିମିଛି ଶାଗକୁ ଭାଜି ଖାଇବ। ନିମ୍ବୁ ତେଲକୁ ଦୈନିକ ଘୋଷିବ। ଆମ୍ବ କୋଇଲି ଓ କଞ୍ଚା ପଲାଶ ଛେଲି ସମଭାଗ ବାଟି ମୁଣ୍ଡରେ ଲଗାଇବ। ଯଦି ଏହିପରି କରିବ ବାଲ ପାଚିବ ନାହିଁ। କାଲମ ରୋଗ ପାଇଁ କ'ଣ କରାଯିବ? ଆଙ୍ଗୁଠି ମଟର କଞ୍ଚା ମଞ୍ଜୁ ଆଦି ଚେରକୁ ଚାଉଳ ଧୁଆ ପାଣିରେ ଘୋରି 2 ଚାମଚ ଘୋଷା 10 ଚାମଚ ଚାଉଳ ଧୁଆ ପାଣିରେ ମିଶାଇ ଦିନକୁ 3 ଥର ପିଇଲେ କାମଲ ଭଲ ହୁଏ। ପିଲାମାନଙ୍କୁ 1/2 ଚାମଚା ଆବଶ୍ୟକ ହୁଏ। ପ୍ରଥମରେ ଆଖୁରସ ପିଇବ, ଦ୍ୱିତୀୟରେ ପଇଡ଼ ପାଣି ପିଇବ, ତୃତୀୟରେ ନିୟମିତ ଅମୃତଭଣ୍ଡା ଖାଇଲେ ଅତି ଶୀଘ୍ର ଭଲ ହୋଇଯାଏ, ଓ ଚତୁର୍ଥରେ 1 ଚାମଚ ନିମ୍ବୁ ପତ୍ର ରସ ଦୈନିକ ପିଇବ, ଓ ପରିଶେଷ ପାଚିଲା ସପୁରୀ ରସ ଓ ବଟା ହଳଦୀ ମିଶ୍ରି ମିଶାଇ ଦିନକୁ 2 ଥର ଭଲ ହେବା ପର୍ଯ୍ୟନ୍ତ ଖାଇବ। ଯଦି ଏହିପରି କରିବ କାଲମ ରୋଗ ପାରେ ଏହା ବହୁତ ସାହାଯ୍ୟ କରିଥାଏ। ଖୋସ ବ୍ୟଥା ଆଦରସରେ ମହୁ ମିଶାଇ ଖାଇବ। ଯଦି ଏହିପରି କରିବ ଖୋସ ବ୍ୟଥାଟା ଦୂର ହୋଇଥିବ। କୋଷ୍ଠବୋଧ ଘୁଆ ଘିଅରେ ସ୍ୱୟନ୍ଧବ ଲବଣ ମିଶାଇ ଖାଇବ। କଞ୍ଚା ବେଲକୁ ପୋଡ଼ି ଦୈନିକ ଅଭ୍ୟାସ କରି ଖାଇବ। ପାଚିଲା ଅମୃତଭଣ୍ଡା ନିୟମିତ ଖାଇବ। ଯଦି ଏହିପରି କରିବ କୋଷବନ୍ଧରୁ ଦୂର ହେବ। ପ୍ରିୟ ଶ୍ରୋତା, ଯଦି ଏହି ଠିକଣା ଗୁଡ଼ାକ ଆପଣମାନଙ୍କ ପରିବାରରେ କିଛି ସାହାଯ୍ୟ ହେଉଛି ତାହେଲେ ବହୁତ ଉତ୍ତମ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA Mission Compound, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।
ମାନବର ଅବସ୍ଥା ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା ଓ ତାହାଙ୍କ ଆଶିଷ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଉ ଆଜିର ଆଲୋଚନା ହେଉଛି ମାନବର ଅବସ୍ଥା ଭାଗ ଏକ। ଯେପରିକି ରୋମିଓ ପୁସ୍ତକ 3:23 ଲେଖାଯାଇଅଛି, ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ କରି ହୋଇଅଛନ୍ତି। ପ୍ରିୟ ଶ୍ରୋତା, ରୋମିଓ ପୁସ୍ତକର ପ୍ରାରମ୍ଭରେ ମାନବର ଅବସ୍ଥାର ଦୁଃଖ ସମୟରେ ଯେପରି ପାଉଲ ସୁସମାଚାର କେନ୍ଦ୍ର କରି ସତ୍ୟ ସ୍ଥାପନ କଲେ, ସେହି ସତ୍ୟ ବର୍ତ୍ତମାନ ଯାଏ ବଞ୍ଚି ରହିଛି। କାରଣ ପାପ ପ୍ରବେଶ କରିବା ଠାରୁ ଆମ୍ଭେମାନେ ପାପରେ ଆକ୍ରାନ୍ତ ହୋଇଅଛୁ। ଯେପରି ମାର୍ଟିନ୍ ଲୁଥର ନିମ୍ନଲିଖିତ ପ୍ରକାରେ ଆପଣା ଟିପ୍ପଣୀରେ ରୋମ୍ ସମ୍ବନ୍ଧରେ ବ୍ୟାଖ୍ୟା କରନ୍ତି, ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ଆମ୍ଭେମାନେ ସମସ୍ତେ ପାପର ଅଧୀନରେ ରହିଅଛୁ। ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ ଆମ୍ଭେମାନେ ଅର୍ଥାତ୍ ମନୁଷ୍ୟ ନିଜ ବ୍ୟକ୍ତିକୃତ ଦୃଷ୍ଟିର ମନୋଭାବ ପ୍ରକାରେ କିମ୍ବା ଅନ୍ୟମାନଙ୍କ ଦୃଷ୍ଟିରେ ମନୋଭାବ ପ୍ରକାରେ ହୁଏ ନାହିଁ, ସମସ୍ତେ ପାପ ଅଧୀନରେ ରହିଛନ୍ତି। ଯେଉଁମାନେ କି ବ୍ୟବସ୍ଥା ଲଙ୍ଘନ କରନ୍ତି ସେମାନେ ନିଜ ଦୃଷ୍ଟିରେ ଏପରି କି ଅନ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ନିର୍ଦ୍ଦୋଷୀ ବା ଦୋଷୀ ତୁଲ୍ୟ ଦେଖାଯାଉଛନ୍ତି। ଅନେକ ଲୋକ ଦଣ୍ଡ ପାଇବା ଭୟରେ କିମ୍ବା ପ୍ରେମ ଓ ସମାଧାନ ପାଇବା ନିମନ୍ତେ ସେମାନେ ଅନେକ ପ୍ରକାର କାର୍ଯ୍ୟ କରିଥାନ୍ତି, କୌଣସି ଆମୋଦ ପ୍ରମୋଦ ନିମନ୍ତେ କରନ୍ତି, କିନ୍ତୁ ବିଶ୍ୱସ୍ତ ମନୋଭାବ କେବେ ହେଲେ ନାହିଁ। ଏହିପରି ବ୍ୟକ୍ତି ସବୁବେଳେ ଭଲ କାର୍ଯ୍ୟ କରେ ବୋଲି କିଛି ଆମେ ଆଶା ରଖୁନାହୁଁ, କିନ୍ତୁ ବାଖ୍ୟା ବା ସମ୍ବନ୍ଧ ବା ଲାଲାସ ଏଥିରେ ସେ ନିଜକୁ ସମର୍ପଣ କରିଥାଏ, ଯାହାକି ଭଲ କାର୍ଯ୍ୟର ବା ଭଲ କାର୍ଯ୍ୟ ତାହା କରିବା ପାଇଁ ସେ ଉଦ୍ୟମ ରଖେ ନାହିଁ। ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ଏହା ତା ମନରେ ରୁହେ ନାହିଁ। ପ୍ରଥମ ଯେପରି ଆମେ ଯୁହୁଦା ପକ୍ଷରେ ଦେଖିବା ବା ବର୍ତ୍ତମାନ ଯେଉଁ ପୃଥିବୀରେ ଆମେ ବାସ କରୁଅଛୁ ତା ଉଦ୍ଦେଶ୍ୟରେ ଦେଖିବା, ମନୁଷ୍ୟମାନେ ଏହି ପାପରେ ଭରି ରହିଅଛନ୍ତି। ଯେପରିକି ରୋମିଓ 1:16-17 ଆଉ ରୋମିଓ 1:16 ପର୍ବରେ ଲେଖାଯାଇଛି କି ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ହଁ ପ୍ରିୟ ଶ୍ରୋତା, ସୁସମାଚାର, ଯାହାକି ଏହି ଶବ୍ଦଟି ଗ୍ରୀକ୍ ଭାଷାରୁ ଅନୁବାଦ କରାଯାଇଛି ସୁସମାଚାର। ଏହାର ପ୍ରକୃତ ହେଉ ଅର୍ଥ ହେଉଛି ଭଲ ଖବର କିମ୍ବା ଉତ୍ତମ ସମ୍ବାଦ। ଯଦି ଏହି ଶବ୍ଦକୁ ସ୍ୱତନ୍ତ୍ର ଭାବରେ ଛିଡ଼ା ହେଲେ ଭଲ ଖବର କିମ୍ବା ଭଲ ସମ୍ବାଦ ବୋଲି ଅର୍ଥ ପ୍ରକାଶ କରେ, କିନ୍ତୁ ସେହି ଶବ୍ଦ ଆଧୁନିକ ଖ୍ରୀଷ୍ଟିୟନଙ୍କ ବାକ୍ୟରେ ଯୋଗାଇ ଦେଲେ ଏହାର ଅର୍ଥ ଖ୍ରୀଷ୍ଟଙ୍କ ବିଷୟରେ ସମ୍ବାଦ ବୋଲି ପ୍ରକାଶ କରେ। ଗ୍ରୀକ୍ ଶବ୍ଦରେ ମସିହକୁ ଖ୍ରୀଷ୍ଟ ବୋଲି ଅନୁବାଦ କରାଯାଇଛି। ମସିହ ଆସିଲେ ତାହା ହେଉଛି ସୁସମ୍ବାଦ ବା ସୁସମାଚାର, ଯେପରିକି ଲୋକମାନେ ତାହାଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପାଇବେ। ଏହା ଆମ୍ଭମାନଙ୍କର ଧାର୍ମିକତାର ନୁହେଁ, କିନ୍ତୁ ଯୀଶୁଙ୍କଠାର ବା ଯୀଶୁଙ୍କଠାରେ ଏବଂ ତାହାଙ୍କଠାରେ ସମ୍ପୂର୍ଣ୍ଣ ଧାର୍ମିକତାର କାର୍ଯ୍ୟ। ଧାର୍ମିକତା, ଏହି ଶବ୍ଦ କୃଷ୍ଣଙ୍କ ସହିତ ସଠିକ ସମ୍ପର୍କକୁ ବୁଝାଏ। ଯେପରି ଆପଣ ଯଦି ପଢ଼ିବେ ରୋମିଓ ପୁସ୍ତକରେ ଏହି ଶବ୍ଦ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଏହି ଶବ୍ଦ ରୋମିଓ ପୁସ୍ତକ ଯେବେ ଆମେ ପଢ଼ିବା ଆଉ ଧ୍ୟାନ କରିବା, ତାହେଲେ ଏହି ପଦର ବିଶେଷ ରୂପେ ଆମେ ଜାଣିପାରିବା। କେବଳ ପରମେଶ୍ୱର ଏହି ଧାର୍ମିକତା ଯୋଗାଇବେ ବୋଲି ଏହା ଆମେ ପାଉଅଛୁ, ତାହା ପରମେଶ୍ୱରଙ୍କ ଠାରୁ ଆସେ ବୋଲି ବି କହୁଅଛି। ଏହା ହେଉଛି ବାସ୍ତବର ଧାର୍ମିକତା, ଯାହା ପରମେଶ୍ୱରଙ୍କ ତାହାଙ୍କ ପ୍ରତିଜ୍ଞାରେ ଆମମାନଙ୍କୁ ଦିଅନ୍ତି। ବିଶ୍ୱାସ, ଗ୍ରୀକ୍ ଶବ୍ଦରେ ତାହାକୁ ବିଶ୍ୱାସ କିମ୍ବା ଭରସା ପରିତ୍ରାଣ ସହିତ ଏହି ଶବ୍ଦର ସମ୍ପର୍କକୁ ରଖିଛି। ଏହି ଶବ୍ଦର ସମ୍ପର୍କ ରହିଛି ଏହି ଶବ୍ଦରେ ରୋମିଓ ପୁସ୍ତକ ପଢ଼ିବା ସମୟରେ ଅଧିକ କିଛି ଜାଣିପାରିବା। ପରିତ୍ରାଣ ସହିତ ଏହା ଜଡ଼ିତ ରହିଅଛି। ପ୍ରିୟ ଶ୍ରୋତା, ରୋମିଓ 3:23 ଯଦି ଆମେ ପଢ଼ିବା, ସେଠି ସୁନ୍ଦର ଭାବରେ ଏକ ସମ୍ବାଦ ଦିଆଯାଇଛି। ଏହି ସମ୍ବାଦ କାହିଁକି ବଡ଼ ସହଜ ଅଟେ, ଯାହାକି ଆଜିର ଖ୍ରୀଷ୍ଟିଆନଗଣ ବିଶ୍ୱାସ କରନ୍ତି? ଏହି ପଦର ସତ୍ୟତା ବିଷୟରେ ଲୋକେ କାହିଁକି ପ୍ରଶ୍ନ କରନ୍ତି? ଆଚର୍ଯ୍ୟ ବିଜୟ, ତେବେ ଲୋକ ନିଷ୍ପତ୍ତି କରି କହନ୍ତି ଯେ ମାନବର ପାପମୟ ଭାବନା ପ୍ରକୃତରେ ମୂଳ ଦୂତ୍ୱ ଅନୁସାରେ ଲୋକମାନେ ଭଲ ବୋଲି ଯୁକ୍ତିତର୍କ କରନ୍ତି। ସତ୍ୟ ବୁଝିବାରେ ତ୍ରୁଟି ଘଟିବାର ଲୋକମାନେ ଅନ୍ୟ ସହିତ ଲଣା କରି ସେମାନେ ନିଜେ ଭଲ ସେହିପରି ତୁଳନା କରିବା ଦ୍ୱାରା ସେମାନେ ଭଲ ହେବା ପରମେଶ୍ୱରଙ୍କ ସହିତ ଆପଣାକୁ ତୁଳନା କରି ଠିଆ କେହି ଜଣେ ସୁଦ୍ଧା ଧାର୍ମିକ କିମ୍ବା ଭଲ ଲୋକ ନାହିଁ ବୋଲି ସେମାନେ ଭାବନ୍ତି। ସୈତାନ ମଧ୍ୟ ଜଣାଏ ଯେ ପରମେଶ୍ୱରଙ୍କ ଗୌରବ ବିଷୟ ମଧ୍ୟ ପଦକୁ ବିଭିନ୍ନ ପ୍ରକାରେ ଭାଷାନ୍ତର କରାଯାଇଅଛି। ସର୍ବଧାରଣ କରିବା ହେଉଛି ସେଥିରେ ଥିବା ଅର୍ଥର ଭାବ ପ୍ରକାଶ କରିବା। ମରଣ ପ୍ରତିମୂର୍ତ୍ତି ଓ ଗୌରବର ସ୍ୱରୂପୀ, ଯାହାକି ଗ୍ରୀକ୍ ଭାଷାରେ ଗୌରବ ପରିଣତ ବା ବୁଝାଏ, ମନୁଷ୍ୟର ନିଜର ପ୍ରତିମୂର୍ତ୍ତିକୁ ପାପ ଦ୍ୱାରା ହରାଇଅଛି, ଯାହା ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ସେହି ମନୁଷ୍ୟକୁ ଆଦ୍ୟରେ ସେହି ଉଦ୍ୟାନରେ ପରମେଶ୍ୱର ସୃଷ୍ଟି କରିଥିଲେ। ପାପୀ ପରମେଶ୍ୱରଙ୍କ ଗୌରବ ଅନେକ ଦୂରରେ ରହିଛି, ଯାହା ଆମେ ରୋମିଓ 3:10-18 ପାଉଅଛୁ। ପରିବର୍ତ୍ତନ ହେବା ଏକ କର୍ତ୍ତବ୍ୟ। ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ସେହି ପାପୀ ଯିଏକି ଈଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ହରାଇଅଛି ତାହା ପ୍ରାପ୍ତ କରିବାର ଚେଷ୍ଟା କରିବାର ଅଛି। ଏହା ସମ୍ଭବ ହେଉଛି ଯୀଶୁ ପ୍ରଭୁ ହିଁ। ଆମ୍ଭେମାନେ ଯେତେ ମନ୍ଦ ହେଲେ ସୁଦ୍ଧା ଆମ୍ଭମାନଙ୍କ ଅବସ୍ଥା ଆଶା ରୁହେ ନାହିଁ, କିନ୍ତୁ ପ୍ରଥମ ପଦପେକ୍ଷ ହେଉଛି ଆମ୍ଭମାନଙ୍କ ପାପ ସକଳ ସ୍ୱୀକାର କରିବା ଏବଂ ଆମ୍ଭମାନଙ୍କର ଅସହାୟତା ସବୁ ତାହାଙ୍କଠାରେ ସମର୍ପଣ କରିବା। ଯଦି ସେହିପରି କରିବା ତେବେ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରିବ। ଯଦି ପାପୀ ନିଜେ ନ ସମର୍ପଣ କରିବ ତାହେଲେ ପବିତ୍ର ଆତ୍ମା କେବେ ବି ସାହାଯ୍ୟ ସ୍ୱରୂପେ ଆସିବେ ନାହିଁ, ନିଜ ପାଇଁ ବା ଅନ୍ୟମାନଙ୍କ ପାଇଁ। ଯେହେତୁ ଯେବେ ଆମେ ପଢ଼ୁ ଲୁକ 18:13 ସେଠି ପାଉଛୁ, ସେହି ଲୋକ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରନ୍ତି, ହେ ପ୍ରଭୁ ମୋତେ ଦୟା କର, ମୋତେ ଅନୁଗ୍ରହ ପ୍ରାପ୍ତ କର, ଯେହେତୁ ମୁଁ ଜଣେ ପାପୀ। ଯଦି ଆମେ ଏହିପରି ଯଦି ପ୍ରାର୍ଥନା କରିବା ତାହେଲେ ମାନବର ଅବସ୍ଥା ଟିକେ ସଠିକ ହେବ। ସେହି ମାନବ ଅବସ୍ଥାକୁ ଆମେ ସେହି ଅବସ୍ଥାରୁ ନିଜକୁ ବାହାର କରିପାରିବା। ପରମେଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ, ଏହି ମାନବର ଅବସ୍ଥାରୁ ଉଦ୍ଧାର କରିବା ନିମନ୍ତେ ତାହାଙ୍କ ଏକମାତ୍ର ପୁତ୍ର ଦାନ କଲେ। ପ୍ରିୟ ଶ୍ରୋତା, ଆମେ ଏହି ପୃଥିବୀରେ ବାସ କରୁଅଛୁ, ଆମ ଆଖପାଖ, ଆମ ଦେଶରେ, ଆମ ରାଜ୍ୟରେ ଆମେ ଅନେକ ଅନେକ ଗୁଡ଼ାଏ ଯାହା ମଣିଷ ଦୁଃଖ କଷ୍ଟ ବାଧା ରୋଗରେ ପୀଡ଼ିତ ଦେହା ତାହା ଆମେ ଦେଖୁଅଛୁ। ଏହାର କାରଣ ହେଉଛି ମାନବ ଈଶ୍ୱରକୁ ଛାଡ଼ି ଦେଇଛି। ଏହାର କାରଣ ହେଉଛି ଯେଉଁ ଈଶ୍ୱର ତାହାଙ୍କ ପ୍ରତିରୂପେ ସୃଷ୍ଟି କରିଥିଲେ ସେହି ପ୍ରତିରୂପକୁ ଛାଡ଼ି ମାନବ ଆପଣା ନିଜ ବୁଦ୍ଧିରେ କଷ୍ଟରେ ନିଜକୁ ପରିତ୍ରାଣ ପାଇବା ପାଇଁ ଚେଷ୍ଟା କରୁଅଛି। ଏଥି କାରଣରୁ ମାନବର ଅବସ୍ଥା ବହୁତ ଗମ୍ଭୀର। ଏହି ମାନବର ଅବସ୍ଥାକୁ ମୁକୁଳାଇବା ପାଇଁ ସେହି ସଦାପ୍ରଭୁ ପରମେଶ୍ୱର ହିଁ ଏକମାତ୍ର ଈଶ୍ୱର। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଈଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ଆମେ ଜାଣୁଛୁ ଆମ ପରିସ୍ଥିତି, ଆମ ଅବସ୍ଥା, ତୁମେ ଆମ ଉଦ୍ଧାରକର୍ତ୍ତା, ଯେହେତୁ ଆମ ପାଇଁ ତୁମେ ସେହି କ୍ରୁଶରେ ନିଜ ଜୀବନ ଦାନ ଦେଇଅଛ। ଆମ ପାପ ସବୁ କ୍ଷମା କର ପ୍ରଭୁ। ଆମେ ବର୍ତ୍ତମାନ ହିଁ ସ୍ୱୀକାର କରୁଅଛୁ କି ଆମେ ପାପୀ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇଦିଅ, ଯେପରିକି ତୁମ ସେହି କ୍ଷମାରେ ଆମେ ପରିତ୍ରାଣ ପ୍ରାପ୍ତ ହୋଇପାରିବୁ। ବୁଦ୍ଧିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷେ ଯେବେ ତୁମ୍ଭ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ମନେ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ଆଇ ଲଭ୍ ୟୁ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর, SDA মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।